ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହଲା ମୁଖ୍ୟ ଖବର। ବାହାରିଲା ମେଟ୍ରିକ୍ ପରୀକ୍ଷା ଫଲ। ଇ ବଛର ପାସ୍ କଲେ 94.93% ଛାତ୍ରଛାତ୍ରୀ। ୱେବ୍ ସମ୍ମିଳନୀର 2 ଦିନେ ବୈଶ୍ୱିକ ଗଣମାଧ୍ୟମ ବାବଦେ ହେଲା ଆଲୋଚନା। ଭିନ୍ ଭିନ୍ ଦେଶର ପରମ୍ପରା ଆର୍ ଐତିହ୍ୟର ପ୍ରଚାର ପ୍ରସାର ଲାଗି ୱେବ୍ସ ଘୋଷଣାନାମା ଗୃହୀତ। ଆଇବା 10 2 ଓଡ଼ିଶା ଗସ୍ତଥି ଆସୁଛନ୍ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଆଉ ଆଇବା 24 ଭିତରେ ପଶ୍ଚିମ ଓଡ଼ିଶାନ ଜବର ଧୁକାଗଡ୍ଡି ଆର୍ ବର୍ଷା ନେଇକରି ସତର୍କ କଲା ପାଣିପାଗ କେନ୍ଦ୍ର। ଏଥର ପୁରା ଖବର। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମେଟ୍ରିକ୍ ପରୀକ୍ଷା 2025 ଫଲାଫଲ ଆଜି ବାହାରିଛେ। ପରିଷଦ କାର୍ଯ୍ୟାଳୟଠାରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷାଫଲ ପୁସ୍ତିକାକେ ଉନ୍ମୋଚନ କରିକରି ଇ ବଛର ପାସ୍ ହାର 94.93% ରହିଛେ ବୋଲି କହିଛନ୍। ଇ ବଛର 5,02,417 ଜନ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଲ୍କେ ସେଥିର୍ ଭିତରୁ 4,84,557 ଜନ ପାସ୍ କରିଛନ୍। ଇ ବାବଦେ ସୂଚନା ଦେଇକରି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍,
ଯେଉଁମାନଙ୍କ ମାଧ୍ୟମରେ 100% ରିଜଲ୍ଟ ହେଇଛି, ମୁଁ ନିଶ୍ଚୟ ସେମାନଙ୍କୁ ତ ଧନ୍ୟବାଦ ଜ୍ଞାପନ କରିବି ଯେ ସମସ୍ତେ ଏମିତି ପ୍ରୟାସ କରିବା କଥା। ସବୁ ସ୍କୁଲରେ ଯେମିତି 100% ରିଜଲ୍ଟ ହବ, ଆଗାମୀ ଦିନରେ ଆହୁରି ରିଜଲ୍ଟ କେମିତି ଭଲ ହବ ସେଥିପାଇଁ ବି ବାକି ସ୍କୁଲ ଗୁଡ଼ାକ ଯେଉଁଠି 100% କରିଛି ସେମାନେ ଆମ ପାଇଁ ଏକ୍ଜାମ୍ପଲ।
ମେଟ୍ରିକ୍ ଫଲାଫଲ ଆଜି ବେଲବୁଡ଼ାର 6 ପରିଷଦର ୱେବସାଇଟ୍ BSCOdisha.ac.in ଆର୍ OdishaResults.nic.in ଥି ମିଳିପାର୍ବା। ଛାତ୍ରଛାତ୍ରୀ ମୋବାଇଲ ଥି ଭିଲ୍ SMS ଜରିଏ ଫଲାଫଲ ପାଇପାରିବେ। ପ୍ରଯୁକ୍ତି ବିଦ୍ୟା ଆର୍ ପରମ୍ପରା ଦୁହେଁ ଦୁହିଁଙ୍କ ସାଙ୍ଗେ ତାଲ ଦେଇକରି ଚାଲବାର୍ ଜରୁରୀ ଆଏ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍। ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଆର୍ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସ 2025 2 ଦିନେ ଆୟୋଜିତ ହୋଇଥିବା ବିଶ୍ୱ ଗଣମାଧ୍ୟମ ସମ୍ବାଦ ଅଧିବେଶନଥି ଯୋଗ ଦେଇକରି ଶ୍ରୀ ଜୟଶଙ୍କର ପ୍ରଯୁକ୍ତି ବିଦ୍ୟାର ଉଦ୍ଭାବନ ଆର୍ ଇତାର ସାମାଜିକ ପ୍ରଭାବର ଭିନ୍ ଭିନ୍ ଦିଗ ବାବଦେ ଆଲୋଚନା କରିଛନ୍। ପ୍ରଯୁକ୍ତି ବିଦ୍ୟା ଠିକ୍ ଉପଯୋଗ ସହିତ ଜୁଆନମାନଙ୍କର ଭିତରେ ଦେଶର ସମୃଦ୍ଧ ଐତିହ୍ୟକେ ନେଇକରି ସଚେତନତା ଆଣବାର୍ ଲାଗି ଶ୍ରୀ ଜୟଶଙ୍କର ଏ ଅବସରରେ ଆହ୍ୱାନ ଦେଇଛନ୍। ଅଧିବେଶନ୍ତି କେନ୍ଦ୍ର ସୂଚନା ଆର୍ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇକରି ସମକୁ ନିଜର କାହାଣୀ ପୂର୍ତ୍ତି ଆଗାଡ଼େ ଉପସ୍ଥାପନ କରବାର୍ ଲାଗି ଉଚିତ ସୁଯୋଗ ମିଲ୍ବାର ଦରକାର ବୋଲି କହିଛନ୍। ସମ୍ମିଳନୀ ଥିଆ ସିନେମା ରେଡିଓ କାହାଣୀ କହିବାର ବାଗି ବିଷୟ ଉପରେ ଭିନ୍ ଭିନ୍ କ୍ଷେପେ ଆଲୋଚନାଚକ୍ର ହୋଇଛି। ସେନ୍ତା ସଦସ୍ୟ ଦେଶମାନେ ଆଜି ୱେବ୍ସ ଘୋଷଣାନାମାକେ ଅପନେଇଛନ୍। କୃତ୍ରିମ ବୁଦ୍ଧିମତାର ଦିଗେ ସୃଜନୀକେ ତହକାବାର ସହିତ ପାରମ୍ପରିକ ଐତିହ୍ୟର ପୁନରୁଦ୍ଧାର କରବାର୍ ଲାଗି ସହମତି ଦେଇଛନ୍। ଆଜ୍ କ୍ରିଏଟ୍ ଇଣ୍ଡିଆ ଚ୍ୟାଲେଞ୍ଜର ଫାଇନାଲ ମୁକାବିଲା ଚାଲିଛି। ଏଥି 32 ପ୍ରତିଯୋଗିତାଟି 750 ଜନ ଫାଇନାଲିଷ୍ଟ ଅଛନ୍। ଭୁବନେଶ୍ୱର ଗୋଟିଏ ଘରୋଇ ବିଶ୍ୱବିଦ୍ୟାଳୟର ନେପାଳୀ ଛାତ୍ରୀଙ୍କର ମୃତ୍ୟୁ ବିଷୟଥି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଦୁଃଖ ପ୍ରକାଶ କରାଯାଇଛି। ଛାତ୍ରୀଙ୍କର ପରିବାର ଲୋକ ସମବେଦନା ଜଣାଇକରି ମନ୍ତ୍ରଣାଳୟ କହିଛି ଏହି ଘଟଣା ବାବଦେ ଜାଣିବା ଋତୁରୁ ଓଡ଼ିଶା ସରକାରଙ୍କ ସାଙ୍ଗେ ଯୋଗାଯୋଗ କରାଯାଇଛି। ମୃତ ଛାତ୍ରୀଙ୍କର ପରିବାରକେ ଓଡ଼ିଶା ସରକାର ସବୁପ୍ରକାର ସହଯୋଗ କରିବାର ସାଙ୍ଗେ ଓଡ଼ିଶା ପୁଲିସ୍ ତରଫରୁ ଘଟଣାର ତଦନ୍ତ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। କେନ୍ଦ୍ର ସରକାର ସବୁ ଆନ୍ତର୍ଜାତିକ ଛାତ୍ରଛାତ୍ରୀଙ୍କର ସୁରକ୍ଷା ଆର୍ କଲ୍ୟାଣ ଉପରେ ଜୋର ଦେଉଛନ୍। ନେପାଳ କର୍ତ୍ତୃପକ୍ଷଙ୍କ ସାଙ୍ଗେ ଯୋଗାଯୋଗ କରାଯାଇକରି ଘଟଣାର ତଦନ୍ତ କରାଯାଉଛି ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ଅନ୍ତର୍ଜାତୀୟ ଯୋଗ ମହୋତ୍ସବ 2025 ଲାଗି ଆଜିଠାନୁ 50 ଉଲ୍ଟା ଗନ୍ତି ମୁଲ୍ହେଇଛି। ଏହି ଅବସରରେ ମହାରାଷ୍ଟ୍ର ନାସିକ୍ଠାରେ ଆୟୁଷ ମନ୍ତ୍ରଣାଳୟ ତରଫରୁ ଯୋଗ ମହୋତ୍ସବ କାର୍ଯ୍ୟକ୍ରମ ହୋଇଯାଇଛି। ମହୋତ୍ସବଥି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଯୋଗ ଦେଇକରି ଯୋଗ ସଙ୍ଗମ ପୋର୍ଟାଲ ଉନ୍ମୋଚନ କରିଛନ୍। ବିଚାରପତି ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ଏ ବାବଦେ ଆଇନ ମନ୍ତ୍ରଣାଳୟ ତରଫରୁ ବିଜ୍ଞପ୍ତି ବାହାରିଛି। ଜଷ୍ଟିସ୍ ଶ୍ରୀପଦ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଅଛନ୍। ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ୍ ଶ୍ରୀପଦଙ୍କୁ ଓଡ଼ିଶାର ହାଇକୋର୍ଟକେ ବଦଲି କରିବାର ଲାଗି ସୁପାରିଶ କରିଥିଲେ। ଉତ୍ତରାଖଣ୍ଡର ପବିତ୍ର କେଦାରନାଥ ମନ୍ଦିର କବାଟ ଆଜି ସକାଳୁ ଶ୍ରଦ୍ଧାଳୁମାନଙ୍କ ଲାଗି ଖୋଲାଯାଇଛି। ବୈଦିକ ମନ୍ତ୍ର ଆର୍ ଖାସ୍ ରୀତିନୀତି ଭିତରେ କବାଟ ଖୁଲ୍ବାର ଦିବ୍ୟ ମୁହୂର୍ତ୍ତକେ ଦେଖ୍ବାର ଲାଗି ଦେଶ ବିଦେଶନୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ ଜମିଥିଲା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଇବା 10 2 ଓଡ଼ିଶା ଗସ୍ତତି ଆସୁଛନ୍ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇଛନ୍। ଶ୍ରୀ ସାମଲ କହିଛନ୍, ସ୍ୱରାଷ୍ଟ୍ରମନ୍ତ୍ରୀ 10 ଭୁବନେଶ୍ୱର ପହଞ୍ଚିଲା ଉତରୁ ଜଟଣୀ ଠାନେ ଫରେନ୍ସିକ୍ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ। ସେନ୍ତା 11 ତାରିଖ ସମ୍ବଲପୁରକେ ଯାଇକରି ଭିନ୍ ଭିନ୍ ପ୍ରକଳ୍ପର ଶିଳାନ୍ୟାସ କରିବେ। ସେହିଦିନ ଭୁବନେଶ୍ୱର ଫେରି ଆସିକରି ଜନତା ମଇଦାନ ଠାନେ ଭିଲ୍ ଭିନ୍ ଭିନ୍ ପ୍ରକଳ୍ପର ଶିଳାନ୍ୟାସ କରିବେ। ଇତାର ସହିତ ସ୍ୱରାଷ୍ଟ୍ରମନ୍ତ୍ରୀ ସାଧାରଣ ସଭାତି ଅଭିଭାଷଣ ଦେବେ ବୋଲି ଶ୍ରୀ ସାମଲ କହିଛନ୍। ରାଇଜେ ଡାଲୁଆ ଧାନ ଘିନାକେ ନେଇକରି ଉପମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କର ଅଧ୍ୟକ୍ଷତା ଥି ଆନ୍ତଃମନ୍ତ୍ରୀସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକର ସୂଚନା ଅନୁସାରେ ଇଖେଡ 20 ଜିଲ୍ଲାନ 965 ପ୍ୟାକ୍ସ ଜରିଏ 14 ଲକ୍ଷ ମେଟ୍ରିକ୍ ଟନ୍ ଧାନ ଘିନ୍ବାର ଲକ୍ଷ୍ୟ ଧାରିଜ କରାଯାଇଛି। ଇଥର ଧାନ ବିକ୍ବାର୍କେ 3,37,000 ଚାଷୀ ନାଁ ପଞ୍ଜୀକରଣ କରିଛନ୍। ଜୁନ୍ 30 ତାରିଖ ତକ ଧାନ ଘିନାଯିବା ବୋଲି ଶ୍ରୀ ସିଂହଦେଓ କହିଛନ୍। 2025-26 ଆର୍ଥିକ ବର୍ଷ ଲାଗି କୃଷି ଆର୍ କୃଷକ ସଶକ୍ତିକରଣ ବିଭାଗ ଆଜି ଓଡ଼ିଶା କୃଷି ଶିଳ୍ପ ନିଗମ, କୃଷି ପ୍ରୋତ୍ସାହନ ଆର୍ ପୁଞ୍ଜି ଲଗାଣ ନିଗମ, ରାଜ୍ୟ ବିହନ ନିଗମ ଲିମିଟେଡ୍ ଆଉ ରାଜ୍ୟ କାଜୁ ଉନ୍ନୟନ ଲିମିଟେଡ୍ ସାଙ୍ଗେ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛି। ଭୁବନେଶ୍ୱର ଲୋକସେବା ଭବନଠାରେ ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମ ଥି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିଲେ। ବୈଠକର ସୂଚନା ଅନୁସାରେ କୃଷି ଶିଳ୍ପ ନିଗମ ଏ ଆର୍ଥିକ ବର୍ଷରେ 1,000 କୋଟି ଟଙ୍କାର କାରବାର ଲକ୍ଷ୍ୟ ରଖିଛି। ବିହନ ନିଗମ ଚାଷୀମାନଙ୍କୁ ଠିକ୍ ଭାବେ ବିହନ ଯୋଗାବାର ଲାଗି ଇ ବଛର 56 କୋଟି ଟଙ୍କାର କାରବାର ଲକ୍ଷ୍ୟ ରଖିଛି। ସେନ୍ତା କୃଷି ପ୍ରୋତ୍ସାହନ ଆର୍ ପୁଞ୍ଜି ଲଗାଣ ନିଗମ 6,750 କୋଟି ଟଙ୍କା ଖର୍ଚ୍ଚ କରିବାର ଲକ୍ଷ୍ୟ ରଖିଛି। କାଜୁ ନିଗମ ଇ ବଛର 500 ହେକ୍ଟର ହାଇବ୍ରିଡ୍ କାଜୁ ଗଛ ଲଗାବାର ସହିତ 1,336 ହେକ୍ଟରନୁ ଐତକା ଜାଗାନ ଥିବାର ଗଛର ଦେଖରେଖ କରିବାର ଲକ୍ଷ୍ୟ ରଖିଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କୁଠିନ ଆଜି ଉପରବେଳା ସର୍ବଭାରତୀୟ ଫୁଟବଲ ମହାସଂଘ 2024-25 ବାର୍ଷିକ ସମ୍ମାନ ସମାରୋହ ଆୟୋଜିତ ହୋଇଯାଇଛି। ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି ଫୁଟବଲ ଖେଳି ଉଲ୍ଲେଖନୀୟ ଅବଦାନ ଦେଇଥିବା ଖେଳାଳିମାନଙ୍କୁ ଏଥି ପୁରସ୍କୃତ କରିଛନ୍। ଏଥି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆର୍ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଭିଲ ଯୋଗ ଦେଇଛନ୍। ଦିବ୍ୟାଙ୍ଗମାନଙ୍କର ଭିନ୍ ଭିନ୍ ସମସ୍ୟା ଆର୍ ସବୁ କ୍ଷେତ୍ରଥି ସେମାନଙ୍କୁ ସାମିଲ କରବାର ବିଷୟକେ ନେଇକରି ଭୁବନେଶ୍ୱର ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟଠାରେ ଗୋଟିଏ ବୈଠକ ହୋଇଯାଇଛି। ବୈଠକଥି ସକ୍ଷମା ଏକ ଦକ୍ଷତା ଆଲୋଚନା ଶୀର୍ଷକଥି ସାମାଜିକ ସୁରକ୍ଷା ଆଉ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ ନିୟତି ପଟ୍ଟନାୟକ ଆଲୋଚନା କରିଥିଲେ। ଦିବ୍ୟାଙ୍ଗମାନଙ୍କର ବିକାଶ ଦିଗରେ ବାଧା ବନୁଥିବାର ଭିନ୍ ଭିନ୍ ସମସ୍ୟା ଉପରେ ସେ କହିଥିଲେ। ଆଇବା 5 ତାରିଖ ସୋମବାର ଦିନ ହେବାର୍କେ ଥିବାର ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଲାଗି ଆଜି ଦିନର 11 ବଜେନୁ ପଞ୍ଜୀକରଣ ପ୍ରକ୍ରିୟା ମୂଲ ହୋଇଛେ। ଶିବିରଥି ଆବେଦନ କରବାର୍ ଲାଗି ଲୋକେ janashunani.odisha.gov.in ଥି ନିଜର ନାଁ ପଞ୍ଜୀକରଣ କରିପାରିବେ। ଇତାର ସହିତ ପଞ୍ଜୀକରଣ ନାଇଁ କରିପାରିଥିଲେ ଭିଲ୍ ଲୋକେ ସିଧାସଳଖ ଶିବିରକେ ଯାଇକରି ଅଭିଯୋଗ ପତ୍ର ଦାଖଲ କରିପାରିବେ ବୋଲି ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛେ। ଜଲ ଜୀବନ ମିଶନର ନିର୍ଦ୍ଦେଶକ କମଲ କିଶୋର ସୁଆନ ଆଜି ସୁନ୍ଦରଗଡ଼ ଜିଲ୍ଲା ଯାଇକରି ବିଭାଗର ଭିନ୍ ଭିନ୍ ପ୍ରକଳ୍ପର ସମୀକ୍ଷା କରିଛନ୍। ଜିଲ୍ଲାର କୁଆଁରମୁଣ୍ଡା ଆର୍ ନୂଆଗାଁ ବ୍ଲକର ଇନ୍ଟେକ୍ ୱେଲ୍ ଆର୍ ମେଗା ପାଇପ୍ଲାଇନ୍ ପିଇବାର ପାଏନ୍ ପ୍ରକଳ୍ପର ସମୀକ୍ଷା କରିଛନ୍। 161 କୋଟି ଟଙ୍କା ଥି ତିଆରି ହୋଇଥିବାର ପାଏନ୍ ପ୍ରକଳ୍ପ ଇଲାକାର 100 ନୁ ଐତକା ଗାଁକେ ସଫା ପାଏନ୍ ଯୋଗାବା। ଭୁବନେଶ୍ୱରଠାରେ ଥିବାର ବିଶ୍ୱ ଦକ୍ଷତା କେନ୍ଦ୍ର 2025-26 ପାଠପଢ଼ାଥି ନାଁ ଲେଖା ଲାଗି ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଚାଲିଛି। ଏ ପ୍ରକ୍ରିୟା ଆଇବା କାଲି ଶେଷ ହେବା। ଆବେଦନ ପ୍ରକ୍ରିୟା ଶେଷ ହେଲା ଉତରୁ May 11 ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା କରାଯିବା। ଜୁନ୍ ମାସନୁ ପାଠପଢ଼ା ମୂଲ ହେବା ବୋଲି କେନ୍ଦ୍ର ତରଫ ସୂଚନା ଦିଆଯାଇଛି। ବିବେକାନନ୍ଦ ଲୋକସଂସଦ ବୌଦ୍ଧ ଶାଖା ତରଫ ଜିଲ୍ଲାସ୍ତରୀୟ ସମ୍ମିଳନୀ ହୋଇଯାଇଛି। ଲୋକସଂସଦ ମଧ୍ୟ ସମ୍ଭାଗର ସମ୍ପାଦକ ଅଧ୍ୟାପକ ପ୍ରବୀର କୁମାର ଦାସ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଇବା କାଲି କଳିଙ୍ଗ ସୁପରକପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ 2025 ଫାଇନାଲ୍ ମ୍ୟାଚ୍ ହେବା। ଚମ୍ପିୟନ୍ ଟାଇଟିଲ୍ ହାସଲ କରିବାର ଲାଗି ଏଫ୍ସି ଗୋଆ ଆଉ ଜାମସେଦପୁର ଏଫ୍ସି ଦଳ ଭିତରେ ଫାଇନାଲ୍ ମ୍ୟାଚ୍ ଖେଳାଯିବା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶାର ସହିତ ରାଜ୍ୟର ବଡ଼ଭାଗି ଜାଗାନ ଧୂକାଗଡ଼ି ଆର୍ ଘଡ଼ଘଡ଼ି ସାଙ୍ଗେ ହାଲକାନୁ ମଧ୍ୟମ ବର୍ଷା ହୋଇପାରେ। କିଛି ଜାଗାନ ଜବର ଧୂକାଗଡ଼ି ଆର୍ ଚଡ଼କ ଆର୍ କରା ଭିଲ୍ ମାରିପାରେ ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରିଛି। କାଲ ବୈଶାଖୀର ବଲେ ରାଜ୍ୟର ସବୁ ଇଲାକାନ ଖରା ଆର୍ ଗରମ କମିଛେ। ଆଇବା 5 ଦିନ ତକ ପାଗ ଏନ୍ତା ଲାଗି ରହିବା ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଶେଷ ମୁଖ୍ୟ ଖବର ଫେରକାଏ ବାହାରିଲା ମେଟ୍ରିକ୍ ପରୀକ୍ଷା ଫଲ। ଏ ବଛର ପାସ୍ କଲେ 94.93% ଛାତ୍ରଛାତ୍ରୀ। ୱେବ୍ ସମ୍ମିଳନୀ 2 ନମ୍ବର ଦିନେ ବୈଶ୍ୱିକ ଗଣମାଧ୍ୟମ ବାବଦେ ହେଲା ଆଲୋଚନା। ଆଇବା 10 ତାରିଖ ଦୁଇଦିନିଆ ଓଡ଼ିଶା ଗସ୍ତତି ଆସୁଛନ୍ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଆଉ ଆଇବା 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶାନ ଜବର ଧୂକାଗଡ଼ି ଆର୍ ବର୍ଷା ନେଇକରି ସତର୍କ କଲା ପାଣିପାଗ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।